ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଚତୁର୍ଥ ପର୍ଯ୍ୟାୟ ଲାଗି ଆସନ୍ତାକାଲି ହେବ ମତଗ୍ରହଣ। ମୋଟ 1717 ଜଣ ପ୍ରାର୍ଥୀଙ୍କର ନିର୍ଦ୍ଧାରଣ ହେବ ରାଜନୈତିକ ଭାଗ୍ୟ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଏବଂ ବିହାରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କରିବେ ପ୍ରଚାର। ଆଫଗାନିସ୍ତାନ ବନ୍ୟାରେ ମୃତ୍ୟୁ ସଂଖ୍ୟା 300କୁ ବୃଦ୍ଧି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ସିନିୟର ଆଥ୍ଲେଟିକ୍ସ କମ୍ପିଟିସନ 2024। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସଠାରୁ 18 ରନ୍ରେ ପରାସ୍ତ। ଦେଶର ଚତୁର୍ଥ ପର୍ଯ୍ୟାୟ ମତଗ୍ରହଣ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମୋଟ 10 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନ ଲାଗି ମତଦାନ କରାଯିବ। ଆନ୍ଧ୍ରପ୍ରଦେଶର 25, ତେଲେଙ୍ଗାନାର 17, ଉତ୍ତରପ୍ରଦେଶର 13 ଓ ମହାରାଷ୍ଟ୍ରର 11 ଲୋକସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ। ସେହିଭଳି ମଧ୍ୟପ୍ରଦେଶର ଓ ପଶ୍ଚିମବଙ୍ଗର 8 ଲେଖାଏଁ, ବିହାରର 5, ଓଡ଼ିଶା ଓ ଝାଡ଼ଖଣ୍ଡର 4 ଲେଖାଏଁ ଏବଂ ଜାମ୍ମୁ କାଶ୍ମୀର ଗୋଟିଏ ଲୋକସଭା ଆସନ ଲାଗି ମତଗ୍ରହଣ ହେବ। ମୋଟ 1717 ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଓଡ଼ିଶାରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ସମେତ ଏହାର ଅଧୀନରେ ଆସୁଥିବା 28 ବିଧାନସଭା ଆସନ ନିମନ୍ତେ ଏକସଙ୍ଗେ ଭୋଟ୍ ଗ୍ରହଣ କରାଯିବ। 4 ସଂସଦୀୟ କ୍ଷେତ୍ର ପାଇଁ 37 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ 28 ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ରାଜ୍ୟର 7,299 ବୁଥ୍ରେ ମୋଟ 62,87,222 ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 30,97,527 ଜଣ ପୁରୁଷ, 31,99,060 ଜଣ ମହିଳା ଏବଂ 635 ଜଣ ତୃତୀୟ ଲିଙ୍ଗି ମତଦାତା ଅଛନ୍ତି। ମତଗ୍ରହଣକୁ ଦୃଷ୍ଟିରେ ରଖି ପୁଲିଂ ଅଧିକାରୀମାନେ ଗତକାଲିଠାରୁ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯିବା ଆରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ମତଗ୍ରହଣ ଲକ୍ଷ୍ୟରେ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶରେ ବିଭିନ୍ନ ବୁଥ୍କୁ ପୁଲିଂ ଅଧିକାରୀମାନଙ୍କର ଗସ୍ତ ଆରମ୍ଭ ହୋଇଛି। ସେଠାରେ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ଶେଷ ହୋଇଥିବା ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବହୁ ବରିଷ୍ଠ ତଥା ତୁଙ୍ଗ ନେତା ସେମାନଙ୍କର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପଦଯାତ୍ରା ଏବଂ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଗତକାଲି ଜଣେ କର୍ତ୍ତବ୍ୟରତ ପୁଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୁଖ୍ୟ କେନ୍ଦ୍ରରୁ ଇଭିଏମ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଧରି ସେ ବୁଥ୍ ଅଭିମୁଖେ ଯାଉଥିବା ବେଳେ ଉମରକୋଟ ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏଥିରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ 15 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ର୍ୟାଲିଗୁଡ଼ିକରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଗତ ସନ୍ଧ୍ୟାରେ ପଶ୍ଚିମବଙ୍ଗରେ ସେ ପହଞ୍ଚ ରାଜଭବନରେ ରାତ୍ରିଯାପନ କରିଛନ୍ତି। ଉତ୍ତର 24 ପ୍ରଗଣା ଲୋକସଭା ମଣ୍ଡଳୀର ଜଗଦାଲଠାରେ ଏକ ଜନସଭାରେ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ଅଂଶଗ୍ରହଣ କରିବାକୁ ଥିବା 4 ନିର୍ବାଚନ ର୍ୟାଲି ମଧ୍ୟରୁ ଅନ୍ୟ 3 ହାଓଡ଼ାର ପଞ୍ଚଲା, ହୁଗୁଳି ଜିଲ୍ଲାର ଚିନ୍ସୁରା ଏବଂ ପର୍ଶୁରାଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିହାର ପାଟନାଠାରେ ଶ୍ରୀ ମୋଦି ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ଆଜିଠାରୁ ବିହାରକୁ 2-ଦିନିଆ ଗସ୍ତରେ ଯାଉଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସେ ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଶରଣ, ବୈଶାଳୀ ଓ ହାଜିପୁର ସଂସଦୀୟ କ୍ଷେତ୍ରଗୁଡ଼ିକରେ ଏହି ନିର୍ବାଚନୀ ର୍ୟାଲିର ଆୟୋଜନ କରାଯାଇଛି। ଆଫଗାନିସ୍ତାନ ଆକସ୍ମିକ ବନ୍ୟାରେ ମୃତ୍ୟୁ ସଂଖ୍ୟା 300ରେ ପହଞ୍ଚିଛି। ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ବିଭାଗ ଏନେଇ ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମରେ କୁହାଯାଇଛି ଆଫଗାନିସ୍ତାନର ଉତ୍ତର ଏବଂ ଉତ୍ତର ପଶ୍ଚିମ ଅଞ୍ଚଳଗୁଡ଼ିକରେ ପ୍ରବଳ ବନ୍ୟା ଆସିଛି। କେବଳ ବାଗଲାନ ପ୍ରଦେଶରେ 62 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ତାଲିବାନ ପ୍ରବକ୍ତା ଜାବିଉଲ୍ଲା ମୁଜାହିଦ୍ କହିଛନ୍ତି ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟ ଏହି ବନ୍ୟାରେ ପାଖାପାଖି 3000 ବାସଗୃହ ନଷ୍ଟ ହୋଇଛି। ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଛନ୍ତି। ବ୍ରାଜିଲ୍ର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷାଜନିତ ବନ୍ୟା ଯୋଗୁଁ 120ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି। ସେଠାକାର କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 756 ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। 141 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି। ସେ କହିଛନ୍ତି ରିଓ ଗ୍ରାଣ୍ଡେ ଦୋସୁଲ ପ୍ରଦେଶର ବିଭିନ୍ନ ଅଞ୍ଚଳରେ 20,000 ଅଧିକ ସୁରକ୍ଷାକର୍ମୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନ୍ୟା ଯୋଗୁଁ ବିଦ୍ୟୁତ୍ ଶକ୍ତି ଏବଂ ଜଳଯୋଗାଣ କ୍ଷେତ୍ର ବିଶେଷ ଭାବରେ ବାଧାପ୍ରାପ୍ତ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ 71,000 ଉର୍ଦ୍ଧ୍ୱ ଲୋକ ବିଭିନ୍ନ ସ୍କୁଲ୍, କ୍ରୀଡ଼ାବାସ ଏବଂ ଚର୍ଚ୍ଚରେ ଆଶ୍ରୟ ନେଇଛନ୍ତି। ଦେଶରେ ଆଗାମୀ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଉତ୍ତର ମୁମ୍ବାଇକୁ ସ୍ୱାସ୍ଥ୍ୟ, ଢାଞ୍ଚାଗତ ସୁବିଧା ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଗୋଏଲ ଗତକାଲି ନମୋଯାତ୍ରାରେ ଅଂଶଗ୍ରହଣ କରି ଏହା କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଭାରତର ଆର୍ଥିକ କ୍ଷେତ୍ରକୁ ମଜବୁତ କରିବାକୁ ହେଲେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଛି। ଗତକାଲି ପୁନେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ସେ କହିଛନ୍ତି ବିଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଆଶା କରାଯାଉଥିବା କାର୍ଯ୍ୟକୁ 3 ଗୁଣା ଅଧିକ କରିଛନ୍ତି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ଦିବସ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ହେଉଛି ଆମର ନର୍ସ ଆମ ଭବିଷ୍ୟତ, ସେବା ଯତ୍ନର ଆର୍ଥିକ ଶକ୍ତି। ନ୍ୟାସନାଲ୍ ଫେଡେରେସନ୍ ସିନିୟର ଆଥ୍ଲେଟିକ୍ସ କମ୍ପିଟିସନ୍ 2024 ପ୍ରତିଯୋଗିତା ଆଜିଠାରୁ ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଆରମ୍ଭ ହେଉଛି। ଏଥିରେ ଟୋକିଓ ଅଲିମ୍ପିକ୍ସ 2021 ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଅଂଶଗ୍ରହଣ କରିବେ। ଗତ ଶୁକ୍ରବାର ଦିନ ଦୋହା ଡାଇମଣ୍ଡସ୍ ଲିଗ୍ ପ୍ରତିଯୋଗିତାରେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ବୁଧବାର ଦିନ ନୀରଜ ଏହି ପ୍ରତିଯୋଗିତାରେ ଭାଗ ନେବେ। ସେହିଭଳି ପୁରୁଷ ଲଙ୍ଗଜମ୍ପ ବର୍ଗରେ ଜାତୀୟ ରେକର୍ଡ ହାସଲକାରୀ ଜସୁଇନ୍ ଆଲ୍ଡ୍ରିନ୍ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ପୁରୁଷ ସଟ୍ପୁଟ୍ ବର୍ଗରେ ଏସିଆନ୍ ଗେମ୍ସ ଚମ୍ପିୟନ୍ ତେଜିନ୍ଦର ପାଲ୍ ସିଂ ତୁର୍ ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତର ପୁରୁଷ ମୁଷ୍ଟିଯୋଦ୍ଧା ଅମନ୍ସ ସେରାବତ 2024 ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଭାଗ ନେବା ପାଇଁ ଏହି ବର୍ଗରେ ସେ ହେଉଛନ୍ତି ପ୍ରଥମ ଖେଳାଳି। ତୁର୍କୀର ଇସ୍ତାନବୁଲ୍ଠାରେ ବିଶ୍ୱ ମୁଷ୍ଟିଯୋଦ୍ଧା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ 57 କିଲୋଗ୍ରାମ ବର୍ଗରେ ଗତକାଲି ଶ୍ରୀ ସେରାବତ କୋରିଆ ପ୍ରତିଯୋଗୀଙ୍କୁ 12-2 ପଏଣ୍ଟରେ ପରାସ୍ତ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ 18 ରନ୍ରେ ହରାଇ ଦେଇଛି। କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ଟିକୁ 16 ଓଭରରେ ସୀମିତ ରଖିବାକୁ ପଡ଼ିଥିଲା। କୋଲକାତା 7 ୱିକେଟ୍ରେ 157 ରନ୍ ସଂଗ୍ରହ କରିଥିଲା। ଭେଙ୍କଟେଶ ଆୟାର 21 ବଲ୍ରୁ 42 ରନ୍ ପାଳି ଖେଳିଥିଲେ। 16 ଓଭରରେ 158 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ 8 ୱିକେଟ୍ ବିନିମୟରେ 139 ରନ୍ କରିବାକୁ ସକ୍ଷମ ହୋଇଥିଲା। ବରୁଣ ଚକ୍ରବର୍ତ୍ତୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚନା କରାଯାଇଥିଲା। ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30ରେ ଚେନ୍ନାଇଠାରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ବେଙ୍ଗାଲୁରୁଠାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍କରକୁ ଭେଟିବେ। ଚତୁର୍ଥ ପର୍ଯ୍ୟାୟ ଲାଗି ଆସନ୍ତାକାଲି ହେବ ମତଗ୍ରହଣ। ମୋଟ 1717 ଜଣ ପ୍ରାର୍ଥୀଙ୍କର ନିର୍ଦ୍ଧାରଣ ହେବ ରାଜନୈତିକ ଭାଗ୍ୟ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଏବଂ ବିହାରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କରିବେ ପ୍ରଚାର। ଆଫଗାନିସ୍ତାନ ବନ୍ୟାରେ ମୃତ୍ୟୁ ସଂଖ୍ୟା 300କୁ ବୃଦ୍ଧି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ସିନିୟର ଆଥ୍ଲେଟିକ୍ସ କମ୍ପିଟିସନ୍ 2024 ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସଠାରୁ 18 ରନ୍ରେ ପରାସ୍ତ। ସମ୍ବାଦ ଶେଷ ହେଲା।